భక్త జనంకర హృదయ బృందావను శ్రీకృష్ణంకర విహార విశ్రామర పీఠస్థ భక్త జనంకు సుఖీ కరివా లాగి భగవాన్ సదా ఆగ్రహీ తుమార్ హృదయ సదా గోవింద విశ్రామ గోవింద కహేన మోర వైష్ణవపురా కేవ సతి నుహి భక్త జనంకర ప్రేమ ప్రభావరే కృపార్ద్ర హి సె భగవాన్ కృష్ణ ଭକ୍ତଙ୍କର ଉଚ୍ଛିଷ୍ଟ ପର୍ଯ୍ୟନ୍ତ ଭକ୍ଷଣ କରନ୍ତି ଭକ୍ତଜଣଙ୍କର ହୃଦୟ ବିନୋଦନ ଲାଗି ଭଗବାନ ଭକ୍ତଜଣଙ୍କର ବଶ୍ୟତା ସ୍ୱୀକାର କରି ପରମାନନ୍ଦ ଅନୁଭବ କରନ୍ତି ପ୍ରେମାନନ୍ଦରେ ଭକ୍ତ ଓ ଭଗବାନ ପ୍ରେମର ସହିତ ନୃତ୍ୟ କରନ୍ତି ଶ୍ରୀକୃଷ୍ଣ ସ୍ୱୟଂ ପ୍ରେମର ଯୁଦ୍ଧରା ବଦ୍ଧପାତ ହୋଇ ପ୍ରେମିକ ଭକ୍ତଙ୍କର ହୃଦୟ ମନ୍ଦିର ପରିତ୍ୟାଗ କରନ୍ତି ଐଚିନ୍ତ୍ୟ ମହାଶକ୍ତି ସମ୍ପନ୍ନ ସ୍ୱୟଂ ଭଗବାନ ଭକ୍ତଜଣଙ୍କର ପ୍ରେମ ବନ୍ଧନ ଛେଦନ କରିବାକୁ ଅସମର୍ଥ ଏହା ହିଁ ତାଙ୍କର ଭକ୍ତ ଆଶ୍ଚର୍ଯ୍ୟ ଭକ୍ତ କାରୁଣ୍ୟର ପରାକାଷ୍ଠା ଏହି ମର୍ମରେ ଭକ୍ତ ପ୍ରଭାବ ପ୍ରହ୍ଲାଦ ପ୍ରତି ଭଗବାନଙ୍କର ଉକ୍ତି ଅଛି ସଦା ମୁକ୍ତୋପି ବଧସ୍ମି ଭକ୍ତେନ ସ୍ନେହରଜ୍ଜୁବି ଅଜିତୋପି ଜିତ ଅହଂ ତୈ ବସ୍ୟୋପି ବଶୀକୃତ ଏଇ କଥା ଭରି ଭରି ପ୍ରମାଣ ରହିଛି ଏ ବିଷୟରେ ଭକ୍ତି ଯୋଗେ ଭୀଷ୍ମ ତମାମ ନୀଳ ସମାରେ ଭକ୍ତି ଯୋଗେ ଯଶୋଦାୟ ବା ନୀଳ ତମାରେ ଭକ୍ତି ବସେ ତୁମେ କାଣ୍ଡେ କହିଲ ଗୋପ ରାମା ଅନନ୍ତ ବ୍ରହ୍ମାଣ୍ଡ ଗୋଟି ବହେଦାର ମନେ ତୁମେ ସେ ଶ୍ରୀରାମଙ୍କୁ ତୁ ବହିଲା ଆପଣ ଯେ ସେ ଦ୍ରବ୍ୟ ସେବନରେ ସର୍ବଭାବେ ଖାଏ ନୈବେଦ୍ୟାଦି ବିଧିର ଅପେକ୍ଷା ନାହିଁ କ'ଣ ଅଳ୍ପ ଦ୍ରବ୍ୟ ଦାସ ହେଉ ନା ନା ଦିନେ ବଳେ ଖାଏ ତାର ସାକ୍ଷୀ ବ୍ରାହ୍ମଣୀର କୁଦ ଦ୍ୱାର ଖାଏ ଅବଶ୍ୟ ସେ ସେବକ କରେ ଆତ୍ମସାହ ତାର ସାକ୍ଷୀ ବନବାସ ଯୁଧିଷ୍ଠ ପ୍ରମାଣ ସେବକ ବତ୍ସଳ ପ୍ରଭୁ ଚାରିବେଦେ ଗାଏ ସେବକର ସ୍ଥାନେ କୃଷ୍ଣ ପ୍ରକାଶ ସଦା ତେଣୁ ଏ ହେଉଛି ଭକ୍ତ ବତ୍ସଳତା ଭକ୍ତିବଶ ମାଧବ ଭକ୍ତିବଶ ମାଧବ ତେଣୁ ଭକ୍ତି ହେଉଛି ସର୍ବଶେଷ ଜିନିଷ ପ୍ରେମ ପୁରୁଷୋତ୍ତମ ସଚିନନ୍ଦନ ଶ୍ରୀ ଗୌରାଙ୍ଗ ମହାପ୍ରଭୁ ଶ୍ରୀ ଗୌର କୃଷ୍ଣ ଲୀଳାରେ ପ୍ରେମ ସତା ନିବନ୍ଧନ ଶ୍ରୀ ରଣିତ୍ୱର ପୂର୍ଣ୍ଣତମ ଆଦର୍ଶ ପରିଲକ୍ଷିତ ହୁଏ ରାସଲୀଳାରେ ଯେଉଁ ଋଣର କଥା ବିଭକ୍ତ ଅଛି ତାହା ଭାରତ ଋଣ ବା କୃତଜ୍ଞତା ଋଣ ବା କିନ୍ତୁ ଯେଉଁ ଋଣ ଫଳରେ ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣ ବିପ୍ରଲମ୍ବାର ସାତୁର ଆଶ୍ରୟ ଭାବ ଭାବିତ ଶ୍ରୀ ଗୌର ରୂପରେ ପ୍ରକଟିତ ତାହା ହିଁ ବାସ୍ତବ ଋଣ ଯେଉଁ ଧନ ତାହାଙ୍କର ଏକାନ୍ତ ପ୍ରୟୋଜନ ଅଥଚ ତାହା ତାଙ୍କର ନାହିଁ କିମ୍ବା ଅନ୍ୟତ୍ର କେଉଁଠାରେ ମଧ୍ୟ ମିଳେ ନା ଯେଉଁ ଧନର ଏକମାତ୍ର ସର୍ବସତ୍ତ୍ୱାଧିକାରିଣୀ ସେ ବାର୍ଷଭାନବୀ ଦେବୀ ବୃନ୍ଦାବନେଶ୍ୱରୀ ଶ୍ରୀମତୀ ରାଧାରାଣୀ ଗୌର ରୂପରେ ଶ୍ରୀକୃଷ୍ଣ ବାସ୍ତବିକ ପରିଶୁଦ୍ଧ ଋଣରେ ଋଣୀ ହୁଅନ୍ତି ଏହା ହିଁ ଶ୍ରୀକୃଷ୍ଣଙ୍କର ଭକ୍ତବଶ୍ୟତା ଭକ୍ତ କାରୁଣ୍ୟ ଚରମ ପରମ ପରାକାଷ୍ଠା ଚରମ ପରମ ପରାକାଷ୍ଠା ସେଥିପାଇଁ ଶ୍ରୀକୃଷ୍ଣଙ୍କର ସ୍ୱୟଂ ରୂପ ଶ୍ରୀକୃଷ୍ଣଙ୍କର ନିତ୍ୟ ନବନବାୟମାନ ଅସମର୍ଦ୍ଧ ମାଧୁର୍ଯ୍ୟାମୃତ ପୂର୍ଣ୍ଣ ମାତ୍ରାରେ ଆସ୍ୱାଦିତ ହୁଏ ଏହି ରସାସ୍ୱାଦନ ଜନିତ ରସ ସୌକ୍ଷର ପରମ ଚମତ୍କାରିତା ଅତୁଳନୀୟ ଯେପରିକି ସ୍ୱୟଂ ଭଗବାନ ପର୍ଯ୍ୟନ୍ତ ବର୍ଣ୍ଣନ କ୍ଷମତାର ଅତୀତ ଯେଉଁମାନେ ମୈକାନ୍ତିକ ଶରଣାଗତ ଭକ୍ତ ପ୍ରେମୀ ଭକ୍ତ ସେମାନେ ଯଥା ଗଦାଧର ସ୍ୱରୂପ ରାମାନନ୍ଦ ପ୍ରମୁଖ ଏ କୃଷ୍ଣ ଶକ୍ତି ବର୍ଗ ଶ୍ରୀ ଚୈତନ୍ୟଚନ୍ଦ୍ରଙ୍କର ଭାବଧନ ଅନୁଭବ କରିବା ପାଇଁ ସମର୍ଥ ପ୍ରେମ ସେବା ସମ୍ପତ୍ତିର ମାନେ ଅଧିକାରୀ ସ୍ୱରୂପ ରୂପାନୁଭବ ସାଧକ ଜୀବ ଓ ପ୍ରାକୃତ କୃଷ୍ଣ ପ୍ରେମ ସୁନ୍ଦର ବିନ୍ଦୁ ମାତ୍ର ସ୍ପର୍ଶ କରିବାକୁ ସମର୍ଥ ସେଥିଲାଗି ନରତମ ଦାସ ଠାକୁର କହିଛନ୍ତି, ଗୌରାଙ୍ଗେର ଦୁଇଟି ପଦ, ଯାର ଧନ ସମ୍ପଦ ସେ ଜାଣେ ଭକତି ରସ, ସେ ଜାଣେ ଭକତି ରସ ଏ କଥା କୁହାଯାଉଛି। ଋଣୀ ହେଇଗଲେ କୃଷ୍ଣ ଗାୟତ୍ରୀ କୁହାଯାଇଛି, ପ୍ରେମର ଯୁଦ୍ଧାରା ବଧପାତ ହୋଇ ପ୍ରେମ ଭକ୍ତଙ୍କର ହୃଦୟ ମନ୍ଦିର ଫୁର୍ତ୍ତା କରନ୍ତି ନା। ଦଶମ ସ୍କନ୍ଦ ଭାଗବତରେ ଯାହା କୁହାଯାଇଛି ଯେ ଭଗବାନ କୃଷ୍ଣ ବ୍ରଜଚନ୍ଦ୍ର କୃଷ୍ଣ ସେ ନିରାସ ଲୀଳାରେ ଗୋପୀମାନଙ୍କ ପାଖରେ ଋଣର କଥା ବ୍ୟକ୍ତ କରୁଛନ୍ତି, ସେ ଋଣ ସେ ପରିଶୋଧ କରିପାରୁନାହାନ୍ତି। ସେ କଥା ପାରୟହଂ ନିରବଧ୍ୟ ସଂଯୋଜାନ ସ୍ୱସାଧୁ କୃତ୍ୟମ ବିବୁଧାୟୁଷା ପିବ ଯା ମା ଭଜନ ଦୁର୍ଜର ଗେହ କୁଶୃଙ୍ଖଳା ସମୃଶ୍ୟ ତଦବ ପ୍ରତିଜାତୁ ସାଧୁନା। ଏ କଥା କହୁଛନ୍ତି ଦଶମ ସ୍କନ୍ଦ ଭାଗବତ ପରି ଶ୍ରୀକୃଷ୍ଣ ଗୋପୀମାନେ କହୁଛନ୍ତି, ହେ ଗୋପୀଗଣ, ମୋ ସହିତ ତୁମମାନଙ୍କର ଯେ ସଂଯୋଗ ତା ବିଶୁଦ୍ଧ ପ୍ରେମମୟ, ତୁମମାନେ ଦୁର୍ଜୟ ଗୃହ ଶୃଙ୍ଖଳ ଛିନ୍ନ କରି ମୋତେ ଭଜନ କରୁଛ, ସେଥିଯୋଗୁଁ ମୁଁ ଦେବତାମାନଙ୍କ ପରି ଏପରି ବ୍ରହ୍ମାଙ୍କର ଏକ ଦିନ ମଧ୍ୟରେ ଦୀର୍ଘାୟ ପ୍ରାପ୍ତ ହେଲେ ସୁଦ୍ଧା ସେ ଋଣ ପରିଶୋଧ କରିପାରୁନି, ପ୍ରତିକାର ସାଧନ କରିବାକୁ ସମର୍ଥ ହେଇପାରୁନି। ଅତେ ତୁମମାନେ ନିଜ ନିଜ ସାଧୁକୃତ୍ୟ ଦ୍ୱାରା ପ୍ରତି ଉପକୃତ ହୁଅ। ଏ କଥା କୁହାଯାଉଛି ବ୍ରଜଭୂମିରେ ବ୍ରଜବାସୀଙ୍କର ଯେଉଁ ଶୁଦ୍ଧ ପ୍ରେମ, ଗୋପୀମାନଙ୍କର ମାଧୁର୍ଯ୍ୟ ଶୃଙ୍ଗାରର ସୁପ୍ରେମ, ନନ୍ଦ ଯଶୋଦାଙ୍କର ଶୁଦ୍ଧ ବାତ୍ସଲ୍ୟ ପ୍ରେମ, ଆଉ ଗୋପ ବାଳକମାନଙ୍କର ଶୁଦ୍ଧ ସୁକ୍ଷରସ ପ୍ରେମ, ବ୍ରହ୍ମା ତାହା ଜାଣିପାରୁନି। ଇଥଂ ସଦାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟଙ୍ଗତାନଙ୍କର ଦୈବେତନ ମାୟାସିତାନଂ ନରଦାରକେଣ ସାକଂ ବିଜହୃ କୃତ ପୁଣ୍ୟପୁଞ୍ଜା। ଜଣା ନିର୍ବିଶେଷ ବ୍ରହ୍ମଜ୍ୟୋତିକୁ ଭଗବାନ ବୋଲି ଭାବି ଆତ୍ମାନୁଭୂତି ମାର୍ଗରେ ଗତି କରିବାକୁ ଚେଷ୍ଟା କରୁଛନ୍ତି, ଆଉ ଯେଉଁମାନେ ଭଗବାନଙ୍କୁ ପ୍ରଭୁ ବୋଲି ଗ୍ରହଣ କରି ଦାସ ଭାବରେ ସରାରତ ଅଛନ୍ତି, ପୁନଃ ଯେଉଁମାନେ ଭଗବାନଙ୍କୁ ସାଧାରଣ ମାନଜ୍ଞାନ କରି ମାୟା କଳି ଦେଇପାରୁଛନ୍ତି, ସେମାନେ କଦାପି ବୁଝିପାରିବେ ନାହିଁ ଏ ଗୋପବାଳକମାନଙ୍କୁ କି ପୁଣ୍ୟ କରିଛନ୍ତି ଯେ ଏମାନେ ଶୁଦ୍ଧ ସଖ୍ୟ ଭାବ ନେଇ ଭଗବାନଙ୍କ ସହିତ ସତତ କ୍ରୀଡ଼ାରତ ଅଛନ୍ତି। ତ୍ରଜ୍ୟା ଚୋପ ନିଷଦ୍ଧିଚ ସାଂଖ୍ୟ ଯୋଗୀଚ ସାତ୍ୱ ଦେଇ ଉପଗୀୟମାନ ମହାତ୍ମା ହରିଂ ସାମୁନ୍ନତ ଆତ୍ମଜନ ଯଶୋଦାଙ୍କର ଶୁଦ୍ଧ ବାତ୍ସଲ୍ୟ ପାଇ ମା ଯଶୋଦା କୃଷ୍ଣଙ୍କର ପାଟି ଭିତରେ ବିଶ୍ୱବ୍ରହ୍ମାଣ୍ଡ ଦର୍ଶନ କଲେ ସେତେବେଳେ ସେ ବାସ୍ତବିକ ଆଶ୍ଚର୍ଯ୍ୟ ହେଇଗଲେ, ତଥାପି ସେ ତାଙ୍କୁ ସେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ପୁଅ ବୋଲି ଭାବୁଥିଲେ, ଯାହାଙ୍କୁ କି ମହାତ୍ମାମାନେ ଯଜ୍ଞରେ ପୂଜା କରୁଛନ୍ତି, ବିଶିଷ୍ଟ ସାଧୁସନ୍ଥମାନେ ଉପନିଷଦ ଆଦି ବୈଦିକ ଶାସ୍ତ୍ର ଅଧ୍ୟୟନ କରି ଯାହାଙ୍କର ମହାନତା ବୃଦ୍ଧି କରୁଛନ୍ତି, ବିଶିଷ୍ଟ ସାଂଖ୍ୟ ଯୋଗୀ ଦାର୍ଶନିକ ଗଣ ଯାହାଙ୍କ ସମ୍ବନ୍ଧରେ ସାଂଖ୍ୟ ବିଶ୍ଳେଷଣ କରୁଛନ୍ତି, ବିଶିଷ୍ଟ ଯୋଗୀ ଗଣ ଯାହାଙ୍କୁ ସର୍ବବ୍ୟାପକ ପରମାତ୍ମା ବୋଲି ଜାଣିଛନ୍ତି, ଯାହାଙ୍କୁ ଭକ୍ତମାନେ ପରମ ପୁରୁଷ ଭଗବାନ ବୋଲି ଗ୍ରହଣ କରୁଛନ୍ତି, ମହା ସଦାପାଇଁ କହୁଛନ୍ତି ସେମାନେ ପୁଅ। ନନ୍ଦ କିଂ ଅକରୋତ୍ ବ୍ରହ୍ମନ୍ ଶ୍ରେୟ ଏବ ମହୋଦୟ ଯଶୋଦା ମହାଭାଗା ପକୌଜସ୍ୟାସ୍ତନ ହରି। ପରିକିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ପଚାରୁଛନ୍ତି, ହେ ବ୍ରହ୍ମନ୍, ହରି ଯାହାଙ୍କର ସ୍ତନ୍ୟପାନ କରିଛନ୍ତି ସେ ଯଶୋଦା ଦେବୀ ନନ୍ଦ ମହାରାଜ ପୂର୍ବେ କ୍ଷୀ ତପସ୍ୟା କରିଥିଲେ, ଏମାନେ ଭଗବାନଙ୍କ ପୁତ୍ର ଗୋଟେ ପାଇଯାଏ। ଏ କଥା ଏ ହେଉଛି କେବଳ ଶୁଦ୍ଧ ପ୍ରେମର କଥା, ଶୁଦ୍ଧ ପ୍ରେମର କଥା ଏସବୁ ଯାଇଥି ଆମର କହୁଥିଲେ ଯେ ଶୁଦ୍ଧ ପ୍ରେମରେ ବଶୀଭୂତ ହେଉଛନ୍ତି ଭକ୍ତିବଶ ମାଧବ ଭକ୍ତବଶ ଭଗବାନ, ଯେ ଅଳ୍ପଦ୍ରବ୍ୟ ଦାସେଓ ନା ଦେଲେ ବେଳେ ଖାଏ ତାର ସାକ୍ଷୀ ବ୍ରାହ୍ମଣେ ଖୁଦ ଦ୍ୱାରକା। ସୁଦାମାଙ୍କ ଶୁଦ୍ଧ ସ୍ୱଚ୍ଛ ପ୍ରେମ, ସ୍ୱଚ୍ଛ ପ୍ରେମ অকিঞ্চন ভক্ত নিবেদিত বস্তু অতি আদরে গ্রহণ করছন্তি। দশম স্কন্ধ ভাগবত কৃষ্ণ সুদাহা উপাখ্যানে কিং উপায়ন মানিতম ব্রহ্মণ মে ভবতা গ্রহাৎ অনুপ্যোপাহৃতম ভক্তেই প্রেম্ণা ভূর্জ্যেব মে ভবেত ভূর্জ্যপ্য ভক্ত প্রভৃতম ন মে তোষায় কল্প। কৃষ্ণ কহন্তি হে ব্রহ্মণ সুদাম বিপ্রত, আপন গ্রহর মো পাই কোন আনিছন্তি? ভক্তর উপহার ঋণাত্র হলে সুদ্ধা মো পাখে তা প্রচুর, কিন্তু অভক্তর নিবেদিত বস্তু প্রচুর হলে মোর সন্তোষ হয় না। জবরদস্তি ছড়াইকি দৌনাহ লাজ মারুচি, জবরদস্তি ছড়াইকি খাউচন্তি সুদাম। ইতি মুসলিং সকৃজ্ঞা দ্বিতীয়াং যজ্ঞমাদনে তাব শ্রীর্যগ্নে হস্তম তৎপরা পরমিষ্ঠি। ভগবান উপরে ভাবরে কই একবার এক মুষ্টি ভক্ষণ করে দ্বিতীয় মুষ্টি গ্রহণ করিয়া মাত্রে অতিপ্রতা রুক্মিণী দেবী তাঙ্কর হস্ত ধারণ করি হচ্ছে সবু ভক্ত প্রেমের কথা। তেমন সেই ভক্ত প্রেমরে বন্ধা হচ্ছে গোপী মানকর শুদ্ধ প্রেম, যে মানে কি যা কহতি গ্রহ শৃঙ্খলা, দুর্যোর গ্রহ শৃঙ্খলা ত্যাগ করি রাতে উপরে কৃষ্ণঙ্কর বেণুস্মান শ্রবণ করি অতি মধুর পড়ে যাচ্ছি। প্রতিশ্রুতান্ময় ভ্রাতৃবান্ধবান অতি বিলম্বতে অন্ত্যচ্যুতাগতা গতি বিদস্তব গীত মোহিতা কীতব যোশিত কস্ত্যজেন্নিশি এ অচ্যুত। আমি পতি আত্মীয় স্বজন পুত্র ভ্রাতা গুরুজন মানুষ অতিক্রম করে আপনার আসছ, তুমি এপটে কপটি, তুমি কম আমার আসবার কারণ জাঁপার না? আমি তোমার উচ্চ বেণু গীতরে মোহিত হয়ে আসছ, এসব জাঁচু না রাত্রি কালে আমি স্ত্রী মানুষকে পরিত্যাগ করে গুপ মানুষ শুদ্ধ প্রেম সে প্রেম বান্ধি যাচ্ছেন রুড়ি হয়ে যাচ্ছেন হরিভক্তি শুদ্ধ দেহরে বর্ণনা আছে। হানা বিলাসি তপস্বী স্থিত অহম তম প্রাপ্তবান দেব মুনীন্দ্র গৃহে কাচম বিচিন্ন দিব্যরত্র স্বামীন কৃতার্থস্মি বরং দাসি। এই যে মহারাজের বাক্য স্থান বিলাস হয়েছিলি উচ্চ স্থান উচ্চ পদবী বিলাস করি তপস্যা করি, কিন্তু দেব মুনীন্দ্র গৃহ আপনার প্রাপ্ত হলি, মু কাচ খোঁজুলি দিব্য রত্ন পাইগলি কৃতার্থ হয়েগলি, আসি বর মাগিবার আবশ্যকতা না। এই হচ্ছে ভগবত দর্শন, প্রত্যক্ষ ভাবে দর্শন কলেই স্বতঃ সমস্ত কামনা পরিপূর্ণ করে যায়। শ্রীমদ ভাগবত পঞ্চম স্কন্ধের মধ্যে আমি দেখ সত্যম দিশতি অর্থিত মর্থিত নাম নৈবার্থ দোজত পুনর্থিতা যত স্বয়ং বিধত্তি ভজতাঙ্গ নিচ্ছতা ইচ্ছা পিধান নিজ পাদ পল্লবম। সামান্য কাম উদ্দেশ্যে যদি কেই কৃষ্ণ ভজন অনুসন্ধান করতে তাহলে তদ ভক্ত সঙ্গ ফলরে তাঙ্কর পূর্ব উদ্দিষ্ট কাম দূর হয়ে যায়। সমস্ত সকাম ভক্ত ভগবান নিকটে কিছু প্রার্থনা কলে তাঙ্কর পাতল্য পাইবা ইচ্ছা ন করি ভজন কলে শুদ্ধা ভগবান সেমানকে নিজ পাতল্য দিয়েছি। এ হচ্ছে ভগবান কৃপা। কেদিন তোর দাম তো মধ্যে লড়াই আমি দেখ কৃষ্ণ কহে আমা ভোজে মাগে বিষয় সুখ ଜଙ୍ଗର ହେଇଛି କୃପା ଯାହା ନ ମାଗୁଛି ବିଷ କାମନା ଭୂତି କାମନା ପ୍ରଚୁର ପରିମାଣରେ ଅଛି, ସେଥିପାଇଁ କୃଷ୍ଣ ଭକ୍ତି ହେଲେ ସୁଦ୍ଧା କୃଷ୍ଣ ତାଙ୍କର ସମସ୍ତ କାମନା ପୂର୍ଣ୍ଣ କରୁଛନ୍ତି, କିନ୍ତୁ ତାଙ୍କର ପାଦ ପଲ୍ଲବ ମାଗୁନି, ନ ମାଗିଲେ ସୁଦ୍ଧା ସେ ଦେଉଛନ୍ତି। ଏ ହେଉଛି କଥା, ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ତୀବ୍ରେଣ ଭକ୍ତି ଯୋଗୀ ଯେତେ ପୁରୁଷମ ପର। ଏ ହେଉଛି ଅକାମ, କୌଣସି କାମନା ନାହିଁ, ଯାହା ଶ୍ରୀ ଚୈତ୍ର ମହାପ୍ରଭୁଙ୍କ ଶିକ୍ଷାଷ୍ଟ୍ର ନ ଧନମ ନ ଜନମ ନ ସୁନ୍ଦରୀଙ୍କ ବିତାମ ବା ଜଗଦୀଶ କାମ ହେ ମମ ଜନ୍ମନି ଜନ୍ମନିଶ୍ୱରୀ ଭବତା ଭକ୍ତି ରହିଛି। ଏ ଅକାମ, କୌଣସି କାମନା, ଧନ କାମନା ନାହିଁ, ଜନ କାମନା ନାହିଁ, ସୁନ୍ଦରୀ ସ୍ତ୍ରୀ ଉପଭୋଗ କାମନା ନାହିଁ, ମୁକ୍ତି କାମନା ନାହିଁ, ଜନ୍ମନି ଜନ୍ମନିଶ୍ୱରୀ ଭବତା ଭକ୍ତି ରହିଛି। ଜନ୍ମ ଜନ୍ମ ଧରିକିରି ଯେତେ ଜନ୍ମ ପାଏ, ଯେଉଁ ଜନ୍ମ ପାଏ, କୀଟ ଜନ୍ମ ଦାଅ ଯଥା ତୁୟା ଦାସ, ଆପଣଙ୍କ ଦାସ ବି ଆପଣଙ୍କ ପାପର ସେବା କରୁଛି। ଇଏ କାମ ସର୍ବକାମ ମୁଖ୍ୟ କାମ, ଅନନ୍ତ କାମନା, ଅନନ୍ତ ଭୌତିକ କାମନା ଅଛି, ସେ ଯଦି ସେଇ ଭଗବାନ କୃଷ୍ଣଙ୍କର ଆରାଧନା କରୁଛି ତାହେଲେ ତାର ସମସ୍ତ କାମନା ପୂର୍ଣ୍ଣ ହେଉଛି, ଯେ ପ୍ରଭାବରେ ପୂରଣ କରୁଛନ୍ତି ଭଗବାନ, ଆଉ ଥରେ ସେ କାମନା ପୋଷଣ କରିପାରୁ ତଦ୍ଭାବେ ମୁଖ୍ୟ କାମ। ଏ ସମସ୍ତଙ୍କ କଥା ଅଛି, ମୁକ୍ତି ମୁକ୍ତି ସିଧି କାମୀ ସୁବୁଦ୍ଧି ଯଦି ମଧ୍ୟଲୀଳା ଚବିଶ ଅଧ୍ୟାୟ ଲେଖ ବୁଦ୍ଧିମାନ ଅର୍ଥେ ବିଚାର ଆରେ। કૃષ્ણ ભક્તિ રો પાત્ર, કૃષ્ણ ભક્તિ રે ઈ સૌ લાભ હોય. ભક્તિ મુક્તિ સિદ્ધિ કામી સુબધી જદી હોય, ગાઢ ભક્તિ જોગે તરે કૃષ્ણ થી ભલે. જો કામના જાત થાવ ના કઈ, ભક્તિ કામના, મુક્તિ કામના, સિદ્ધિ કામના, જો તાર સુબુદ્ધિ હોવો તાહલે સે ગાઢ ભક્તિ જોગે કૃષ્ણ કોઈ ભજન કરવા. કૃષ્ણ હોચંતિ હનુમંતા અલ્ટિમેટ સેંક્શનિંગ અથોરિટી, સે અલ્ટિમેટ સેંક્શનિંગ અથોરિટી, સમસ્ત કામના સે પૂરણ કરીબે. તો કૃષ્ણ ઈચ્છારે સબકિછ હોય, જ્યાં એ બુદ્ધિ થી તાર કામના પૂરણ કરવા ગાઢ ભક્તિ જોગરે કૃષ્ણ ઉપાસ કરે. આ કૃષ્ણ એ પ્રકાર ભાવરે તાર ભક્તિ કામના મુક્તિ મુક્તિ સિદ્ધિ કામના જાત થવું ને કઈ પૂરી ભાવ પૂરણ કરીબે, જે આવ પુનઃ સે કામના જાગૃત પવના જાગૃત પવના કેવું છે. અન્ય કામી જદી કરે કૃષ્ણ ભજન, ન માગી લેવો કૃષ્ણ તારે દેનો શોષણ. અન્ય કામના અચ્છી, ભૌતિક કામના અચ્છી, મુક્તિ મુક્તિ સિદ્ધિ કામના અચ્છી, જદી સે કૃષ્ણંકર ભજન કરુચી, કિંતુ કૃષ્ણંકર પાદ પદ્મ માગુનિ, કિંતુ કૃષ્ણ ન માગીલે સદા દુચી, તાહા હચ્છી કૃષ્ણંકર હેતુ કૃપા. કામ લાગી કૃષ્ણ ભજે પાય કૃષ્ણ રસે, કામ છાડી દાસ હોઈતે હોય બિડાસે. કામ લાગી કે કૃષ્ણ ભજન કરુથલા, કિંતુ વર્તમાન કામ છાડી દાસ બાર વિળાસ હોય, સે કથા એટલે સૂચિત હોય. દેવતા માનકર કામના અચ્છી, અસુર માને બળી પડચંતી, પ્રબળ પરાક્રમ હોઈ જઈચંતી, દેવતા માને નિષ્પ્રભ હોઈ જઈચંતી, બળહીન હોઈ જઈચંતી, હા સેથીપાઈ સે ભગવાનકુ પ્રાર્થના કરુચંતી એ કામના પૂરણ કરવા. કિંતુ ભગવાન જેટલા પ્રત્યક્ષ ભાવરે ઉપસ્થિત હોઈગલે, વિદ્યમાન હોઈગલે, સર્વળ તાંક દેખીને આ કિછી કામના તાંકર રહીલા ના, સે કથા કૃતાર્થ અસ્મિ બરમ દાસિ મહારાજ ભગવાન કૃતાર્થ હોઈગલો, આ કિછી દરકાર નહીં. આપણું દર્શનરે સુપ્રાપ્તિ હોઈગલા. એ હોચી ભગવાનક કૃપા, ભગવાનક દર્શન હેલે સબ કિછી હોઈ જાઉચી. કામ લાગી કૃષ્ણ ભજે પાય કૃષ્ણ રસે, કામ છાડી દાસ હોઈતે હોય બિળાસ. વર્તમાન સમસ્ત કામ ભૌતિક કામના દૂર હોઈ ગયેલા, તમને દાસ ભવતા ભક્તિ રહી ચૂકી તું, જન્મની જન્મની સ્વરે ભવતા ભક્તિ રહી ચૂકી તું. આપણું જન્મ જન્માંતર ધરી આપણક દાસ બી આપણક સેવા કરવી, અન્ય કોણસ કામના નહીં. એ હોય, એ હોય બુદ્ધિમાન વ્યક્તિ, જે જન ભજે કૃષ્ણ સે બળ ચતુર, જે કૃષ્ણ ભજન કરશે જે ચતુર, સે ચતુર વ્યક્તિ. કારણ કૃષ્ણ ભક્તિ સબકિછ લાભ, માગવા કોઈ આવશ્યકતા નહીં. ન ધન ન ધન ન સુંદરી કવિતા બા જગદી સકાર, મમ જન્મની જન્મનીશ્વરી ભગવતા ભક્તિ રહી. એ મહાપ્રભુંકર કથા. કૌણસી કામના પોષણ કરવા પાઈ ચાહુચી બુદ્ધિમાન વ્યક્તિ, બુદ્ધિમાન અર્થે જદિ વિચારજ્ઞ હોય, નિજ કામ લાગ્યો તબે કૃષ્ણરે ભજ હોય. બુદ્ધિમાન વિચારજ્ઞ હોય તાલે નિજ કામના પૂરણ કરે કૃષ્ણ ભજન કરવા. ભક્તિ વિના કોણ સાધન દીતે ના રે ફળો, સફળો દેવ ભક્તિ સુગમ. ભક્તિ છડા આ કઈ એપરી ફળ દેઇપારે ના, સ્વતંત્ર પ્રબળ અજાગળ સ્તન ન્યાય અન્ય સાધન અતે ભરી ભજે બુદ્ધિમાન જન. અન્ય સાધન કર્મ સાધન જ્ઞાન સાધન જોગ સાધન ભક્તિ છડી અન્ય સાધન તાહા અજાગળ સ્તન ન્યાય, અજાગળ સ્તન તદ્રુપ દુગ્ધ ભાવે ના, નિષ્ફળ તદ્રુપ ભાવે અન્ય સાધન નિષ્ફળ. અતે ભરી ભજે બુદ્ધિમાન જન, જે બુદ્ધિમાન સે હરી ભજન કરે. અકામ સર્વ કામ બા મુખ્ય કામ ઉદાર તીવ્રેણ ભક્તિ જોગે જયતે પુરુષ. એ કથા સિદ્ધભાઈ ઉદાર મહતિ જાર સર્વોત્તમ બુદ્ધિ, સર્વોત્તમ બુદ્ધિ ના કામે ભજે તબુ પાય ભક્તિ. ભક્તિ પ્રભાવ સે કામ છડાયા, કૃષ્ણ પદે ભક્તિ કરાય ગુણે આકર્ષા. એ ભક્તિ પ્રભાવ સમસ્ત કામના ભૌતિક કામના રહી, ભૌતિક કામના પ્રચુર પ્રમાણ રહી, બુદ્ધ જીવાર પ્રચુર પ્રમાણ ભૌતિક કામના આછી, લક્ષ લક્ષ જન્મ ધરી એ કામના પોષણ કરી આસીછે. જદી સે બુદ્ધિમાન હોય તાહલે નાના કામે ભજે તબ પાય ભક્તિ, કૃષ્ણ ભજન કરી. અન્ય દેવતાર ભજન કરીબ ના, આવ કાકે ભજન કરીબ ના, કૃષ્ણ ભજન કરીબ, તાહલે તાર સમસ્ત કામના પૂર્ણ નિશ્ચિત હબ, ଯେ ପ୍ରକାର ଭାବରେ ଭଗବାନ କୃଷ୍ଣ ପୂରଣ କରିବେ ଯେ ଆଉ ସେ କାମନା ଉଦ୍ରେକ ହବ ନା, ନିଶ୍ଚିନ୍ନ ହେଇଗଲା କାମନା ଶେଷ ଭକ୍ତି ପ୍ରଭାବ ସେ କାମ ଛଡ଼ା ଆଜ୍ଞା କୃଷ୍ଣ ପଦେ ଭକ୍ତି କରାଏ ଗୁଣେ ଆକର୍ଷ ଏ ହେଉଛି ଭକ୍ତି ପ୍ରଭାବ, ସମସ୍ତ କାମନା ଦୂରୀଭୂତ ହେଇଯିବ ଆଉ କାମନା ଜାଗ୍ରତ ହବ ନାହିଁ। କାରଣ ଭଗବାନ ଯାହା ଏଠି କୁହାଯାଉଛି ଦେବତା ଅନ୍ତର ପ୍ରତ୍ୟକ୍ଷ ବା ଦର୍ଶନ କରେ ତାଙ୍କର ସମସ୍ତ କାମନା ଦୂରୀଭୂତ ହେଇଗଲା, ଆଉ କୌଣସି କାମ ନାହିଁ, କୃତାର୍ଥ ହେଇଗଲୁ, ଆମର ଆଉ କୌଣସି ଦରକାର ନାହିଁ। ସ୍ୱାମୀ କୃତାର୍ଥ ଅସ୍ମି ବରଂ ନ ଯାଚି ଅତି ଚିର ସିଦ୍ଧାର୍ଥମ ବହୁ ଚିର କାଳରୁ ବହୁ କାଳରୁ ଇଏ ମନର ଥିଲା, ଏ କାମନା ଥିଲା ଆପଣଙ୍କ ଦର୍ଶନ ପାଇବା ପାଇଁ। ଏ ବର୍ତ୍ତମାନ ଆପଣ ଆମମାନଙ୍କ ସମକ୍ଷରେ କୃପା କରି ଦର୍ଶନ ଦେଇଛନ୍ତି, ବିଦ୍ୟମାନ ହେଇଛନ୍ତି, ଆବିର୍ଭୂତ ହେଇଛନ୍ତି, ଯାହା ଦେଖି ଆଚିଭ୍ଡ ଆୱର ଅଲ୍ଟିମେଟ୍ ଗୋଲ୍ ଅଫ୍ ଲାଇଫ୍, ଆମ ଅନ୍ତିମ ଲକ୍ଷ୍ୟ ଆମେ ହାସଲ କଲୁ। ଆଉ ଅନ୍ତିମ ଲକ୍ଷ୍ୟ ହେଉଛି କ'ଣ ଜୀବନର, ଜୀବନର ଅନ୍ତିମ ଲକ୍ଷ୍ୟଟା କ'ଣ ସେ ଲକ୍ଷ୍ୟ ହାସଲ, ଜୀବନର ଅନ୍ତିମ ଲକ୍ଷ୍ୟ ହେଉଛି କୃଷ୍ଣ ପ୍ରାପ୍ତି, କୃଷ୍ଣ ପ୍ରାପ୍ତି।